ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଭାରତ ପୃଥିନ ନୂଆ ସୃଜନର କେନ୍ଦ୍ର ପାଲଟିଛେ। ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବଟି କହିଲେ ଡକ୍ଟର ପ୍ରମୋଦ ମିଶ୍ର। ବଲାଙ୍ଗୀର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ଆଉ ସ୍ଥାୟୀ କ୍ୟାମ୍ପସର ନିହି ପକାଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଇବା 24 ତାରିଖ ବଣ୍ଟାଯିବା 6 ନମ୍ବର ଖେପ ସୁଭଦ୍ରା ସାହସ ଟଙ୍କା। ଆଉର୍ ରାଜ୍ୟସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ମାନବ ସମ୍ବଳ ଗଢ଼ବାର ଲାଗି ଦେଲେ ଆହ୍ୱାନ। ଏଥର ପୂରା ଖବର। ଭାରତ ଇଲେକ୍ଟ୍ରୋନିକ୍ସ ଫାର୍ମା ଆଉ ଲଜିଷ୍ଟିକ୍ କ୍ଷେତ୍ର ଥି ଜୋର୍ରେ ଆଗେ ବଢ଼ୁଛେ। ଦେଶ ପୃଥିନ ନବସୃଜନ ପେଣ୍ଠସ୍ଥଳୀ ହେବାର ସହିତ ଷ୍ଟାର୍ଟଅପ୍ କ୍ଷେତ୍ର ଥି 3 ନମ୍ବର ବଡ଼ ଦେଶ ହେଇଛେ ବୋଲି ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର କହିଛନ୍। ଆଇଆଇଏମ୍ ସମ୍ବଲପୁରର 9 ନମ୍ବର ସମାବର୍ତ୍ତନ ଉତ୍ସବ ଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଡକ୍ଟର ମିଶ୍ର କହିଛନ୍, ଆଇଆଇଏମ୍ ସମ୍ବଲପୁର ପଶ୍ଚିମ ଓଡ଼ିଶାର ବୁଣାକାରମାନଙ୍କୁ ନୂଆ ଦିଗ ଦେଖାଉଛି। ଜୋର୍ସେ ବଢ଼ୁଥିବା ଦେଶର ଅର୍ଥନୈତିକ ଅଭିବୃଦ୍ଧିକେ ପ୍ରଶଂସା କରିବାର ସହିତ G20ର ସଫଲ ଆୟୋଜନ ଲାଗି ପୂର୍ଥିନ ଭାରତର ଜିଓ ପଲିଟିକାଲ ପ୍ରଭାବ ବଢ଼ୁଛେ ବୋଲି ଡକ୍ଟର ମିଶ୍ର କହିଛନ୍। ସମାବର୍ତ୍ତନ ଉତ୍ସବ ଥି 6 ଜଣଙ୍କୁ PhD, 313 ଜଣଙ୍କୁ MBA ଡିଗ୍ରୀ ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜ ବଲାଙ୍ଗୀର ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗ ଦେଇଛନ୍। ଟିଟିଲାଗଡ଼ ଆଉ ପାଟନାଗଡ଼ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ କରିବାର ସହିତ ସ୍ଥାୟୀ କ୍ୟାମ୍ପସ ଲାଗି ଭୂମିପୂଜନ କରିଛନ୍। ଏ ଅବସରରେ ଉଦ୍ବୋଧନ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ବଲାଙ୍ଗୀର ଜିଲ୍ଲାର ଶିକ୍ଷାର ବିକାଶ ଲାଗି ସରକାର 120 କୋଟି ନୁ ଅତକା ଟଙ୍କାର ବ୍ୟୟବରାଦ କରିଛନ୍। ଜିଲ୍ଲାର 2ଟା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି 60 କୋଟି, 21ଟା ବିଦ୍ୟାଳୟକେ PM3 ସ୍କୁଲ ହିସାବେ ବିକଶିତ କରିବା ଲାଗି ପାଖାପାଖି 542 କୋଟି ଟଙ୍କା ଆଉ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକେ 20 କୋଟି ଟଙ୍କା PM ଉଷା ଯୋଜନା ଥି ଦିଆଯାଇଛି। ଶିକ୍ଷା ସହିତ ଗମନାଗମନ, ରେଲ ଯୋଗାଯୋଗ ସବୁ କ୍ଷେତ୍ର ଥି ଜିଲ୍ଲାକେ ପ୍ରାଥମିକତା ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଇତାର ସହିତ ଶ୍ରୀ ପ୍ରଧାନ ଜିଲ୍ଲାର ଗୋଟିଏ ଏଗ୍ ପ୍ରୋସେସିଂ ପ୍ଲାଣ୍ଟର ଉଦ୍ଘାଟନ କରିକରି ଦଳୀୟ କର୍ମୀ ସମ୍ମିଳନୀ ଥି ଯୋଗ ଦେଇଥିଲେ। 2000 ଟଙ୍କା ନୁ ଅତକା ଦାମର UPI କାରବାର ଉପରେ GST ଲାଗୁ ନାହିଁ ହୁଏ ବୋଲି ଅର୍ଥ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଲୋକମାନେ ବ୍ୟବସାୟୀମାନଙ୍କୁ ଦେଉଥିବାର UPI ପେମେଣ୍ଟ ନୁ ମର୍ଚେଣ୍ଟ ଡିସ୍କାଉଣ୍ଟ ରେଟ୍ MDR 2020 ଜାନୁଆରୀ ମାସୁ ଉଠାଇ ଦିଆଯାଇଥିବାରୁ UPI କାରବାର ଉପରେ GST ଲାଗୁ ନାହିଁ ହେବାର ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରଦିନ 21 ତାରିଖ ସମ୍ବଲପୁରର ଜନ ଅଭିଯୋଗ ଶୁଣାଣି କରିବେ। ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଜନଶୁଣାଣି ହେବା। ଏଥି 10ଟା ଜିଲ୍ଲାର ଲୋକେ ନିଜ ନିଜର ଅଭିଯୋଗ ଧରିକରି ମୁଖ୍ୟମନ୍ତ୍ରୀଙ୍କର ପାଖେ ଆସିବେ। ପଞ୍ଜିକୃତ ଆବେଦନକାରୀମାନେ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତିପତ୍ର ଆଉ ବ୍ୟକ୍ତିଗତ ପରିଚୟପତ୍ର ସାଙ୍ଗେ ଅଭିଯୋଗପତ୍ର ଧରିକରି 8 ବଜେ ମହାନଗର ନିଗମ କାର୍ଯ୍ୟାଳୟନ ପହଞ୍ଚିବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସିଆଡ଼େ ଜନଶୁଣାଣି ଶିବିରକେ ନେଇକରି ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛେ। ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ପ୍ରସ୍ତୁତି ତଦାରଖ କରିଛନ୍। ସ୍ଥିତି ସମୀକ୍ଷା କଲା ଉତ୍ତରୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍,
11 ଜଣ ମନ୍ତ୍ରୀ ଆସୁଛନ୍ତି, 11 ଜଣ ମନ୍ତ୍ରୀ ଭିତରେ 7 ଜଣ କ୍ୟାବିନେଟ୍ ମିନିଷ୍ଟର ଅଛନ୍ତି। ସମସ୍ତ ଯୋଉ ମନ୍ତ୍ରୀମାନେ ଆସିବେ ଏବଂ ତାଙ୍କ ସାଙ୍ଗରେ ଯୋଉ କମିଶନର କମ୍ ସେକ୍ରେଟାରୀମାନେ ଆସିବେ, ସେମାନେ ଯେଉଁ ବସିବାର ଏବଂ ଲୋକଙ୍କର ଗ୍ରିଭାନ୍ସକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିବା, ଏଇଟା ହେଉଛି ସବୁଠାରୁ ବଡ଼ କଥା। ଯେ ଲୋକ ଆସିବ ଯେ ମନ୍ତ୍ରୀଙ୍କୁ ତାଙ୍କର ତା ପୂର୍ଣ୍ଣାଙ୍ଗ ବିଷୟ କହିବ, ତାପରେ ମାର୍କସ୍ କ'ଣ କରିବ ସେଟା ସେ ସାର ମାର୍କସ୍ କରିବେ ମନ୍ତ୍ରୀ, ଏବଂ କମିଶନରମାନେ ବି ତାଙ୍କର ବିଷୟକୁ ବୁଝିବେ, ହୃଦୟଙ୍ଗମ କରିବେ ଏବଂ ତାଙ୍କ କାର୍ଯ୍ୟକ୍ଷମ କରିବା ପାଇଁ ସେ ବି ଇଏ କରିବେ।
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଉ ହସ୍ପିଟାଲନ ମାହାଲିଆ ଫାଇବ୍ରୋ ସ୍କାନ୍ ସେବା ମିଳୁଛି। ବହିର୍ ବିଭାଗନ ଏହି ସୁବିଧା ମିଳିପାରୁଛି। ମାସର 2 ନମ୍ବର, 3 ନମ୍ବର ଆଉ 4 ନମ୍ବର ମଙ୍ଗଳବାର ଦିନ ମେଡିସିନ୍ ବହିର୍ ବିଭାଗନ ଏହି ସେବା ପୁରା ମାହାଲିଆ ଦିଆଯାଉଛି। ଫାଇବ୍ରୋ ସ୍କାନ୍ ନଥିବାର ଜଣ୍ଡିସ୍ ଛଡ଼ା ଲିଭର ସିରୋସିସ୍ ଆଉ ଲିଭର କ୍ୟାନ୍ସର ବାଗି ରୋଗର ଚିହ୍ନଟ ସହିତ ଠିକ୍ ଚିକିତ୍ସା ପଦ୍ଧତି ନିର୍ଣ୍ଣୟ କରାଯାଇସି। ବିଜୁ ଜନତା ଦଳ ସାଙ୍ଗଠନିକ ନିର୍ବାଚନ ଥି ନବୀନ ପଟ୍ଟନାୟକ 9 ନମ୍ବର ଥର ଲାଗି ନିର୍ଦ୍ୱନ୍ଦ୍ୱ ଥି ରାଜ୍ୟସଭାପତି ଭାବେ ନିର୍ବାଚିତ ହୋଇଛନ୍। ଏ ବାବଦେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେ ଘୋଷଣା କରିଛନ୍। ଇତାର ଉତ୍ତରୁ ବାକି ଥିବାର 15ଟା ସାଙ୍ଗଠନିକ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ କମିଟି ଆର୍ ବ୍ଲକ ଆଉ ନଗର ସଭାପତିମାନଙ୍କ ନାଁ ଘୋଷଣା ହେବା। ଇନ ଜନେଇ ଦିଆଯାଇପାରେ ଯେ ଗଲା 17 ତାରିଖ ଦିନ ଭୁବନେଶ୍ୱରଠାରେ ଥିବାର ବିଜେଡ଼ିର ମୁଖ୍ୟାଳୟ ଶଙ୍ଖ ଭବନର ଏକଲା ଜଣେ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସୁଭଦ୍ରା ଯୋଜନାର ଛଅ ନମ୍ବର ଖେପ୍ ସାହସ ଟଙ୍କା ଆଇବା 24 ତାରିଖ ହିତାଧିକାରୀମାନଙ୍କୁ ଦିଆଯିବା। 1,70,000 ହିତାଧିକାରୀଙ୍କର ଏକାଉଣ୍ଟକେ ଏକା ସାଙ୍ଗେ 2 କିସ୍ତିର ସାହସ ଟଙ୍କା ଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଇ ବାବଦେ ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଇ ବଛର ମାର୍ଚ୍ଚ 31 ତକ୍ ଆବେଦନ କରିଥିବାର ଯୋଗ୍ୟ ହିତାଧିକାରୀମାନଙ୍କୁ ଏପ୍ରିଲ 24 ତାରିଖ ପଞ୍ଚାୟତିରାଜ ଦିବସ ଅବସରରେ ପୁରୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସାହସ ଟଙ୍କା ବାଣ୍ଟିବେ। ସୂଚନା ଅନୁସାରେ ଯୋଜନାଥି 1,65,877 ଜନ ମହିଳା ପହେଲା କିସ୍ତିଥି ସାହସ ଟଙ୍କା ପାଇଛନ୍। ସେନ୍ତା 2 କିସ୍ତିଥି 98,82,092 ଜନ ମହିଳା ସାହସ ଟଙ୍କା ପାଇସାରିଛନ୍। ସମୃଦ୍ଧ ରାଜ୍ୟ ଗଠନ ଲାଗି ଓଡ଼ିଶାକେ କୁପୋଷଣମୁକ୍ତ କରବାର୍କେ ରାଜ୍ୟ ସରକାର ଅତକା ଧ୍ୟାନ ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ମହିଳା ଆଉ ଶିଶୁ ପ୍ରତିଷ୍ଠାନଠାରେ ହୋଇଥିବା ରାଜ୍ୟସ୍ତରୀୟ ପୋଷଣ ପକ୍ଷ 2025 ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଇଜେ ପୋଷଣ ଅଭିଯାନକେ ସଫଲ କରିକି ସୁସ୍ଥ ମାନବ ସମ୍ବଳ ତିଆରି କରବାର୍ ଲାଗି ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ପିଲାମାନଙ୍କୁ ପୋଷଣ ଥିବାର ଖାଦ୍ୟ ଦେବାର୍ ଲାଗି ସରକାର ଓଡ଼ିଶା ପୁଷ୍ଟି ମିଶନ୍ଥି 100 କୋଟି ଟଙ୍କା ବ୍ୟୟବରାଦ କରିଛନ୍। ସେନ୍ତା କେନ୍ଦ୍ର ଆଉ ରାଜ୍ୟ ସରକାର ମିଶିକରି ପୋଷଣ ଅଭିଯାନଥି 284 କୋଟି ଟଙ୍କା ଅନୁଦାନ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍।
ଓଡ଼ିଶା ପୁଷ୍ଟି ମିଶନ୍ ଏ ଯୋଜନା ମାଧ୍ୟମରେ ଆମେ 100 କୋଟି ଟଙ୍କା ଅନୁଦାନ ଆମେ ଏଥିରେ ରଖିଛୁ, ଯେଉଁଥିରେ କି ଏହା ପିଲାମାନଙ୍କର ପୁଷ୍ଟିକର ଖାଦ୍ୟ କେମିତି ପିଲାମାନଙ୍କର ପାଖକୁ ପହଞ୍ଚିବ ତାହା ସଫଳ ହେବା ପାଇଁ ଆମେ ଅର୍ଥର କମି କରିନାହୁଁ, ତାକୁ କାର୍ଯ୍ୟକାରୀ କରିବା ଆପଣମାନଙ୍କ ଉପରେ ଆମେ ଛାଡ଼ିଛୁ, ତାକୁ ନିଶ୍ଚିତ ଭାବରେ ଆମେ କରେଇବା। ପୋଷଣ ଅଭିଯାନ ଅଛି ଯେଉଁଟାକି କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରର ମିଳିତ ସହଯୋଗରେ ଅଛି 60-40 ରେସିଓରେ। ଏଥିରେ ମଧ୍ୟ ବଜେଟ୍ରେ 284 କୋଟି ଟଙ୍କା ଆମ ଓଡ଼ିଶା ଚାପ୍ଟରରେ ଅଛି, ଏହା ମଧ୍ୟ ଆମ ପିଲାମାନଙ୍କର ପାଇଁ ନିଶ୍ଚିତ ଭାବରେ ବହୁତ ବଡ଼ ଆବଶ୍ୟକତା ଏବଂ ଆମେ ଭଲ ପଇସା ବି ପାଇଛନ୍ତି। ଗୋଟିଏ ଗୋଟିଏ ବର୍ଷର ବଜେଟ୍ରେ ଆମେ ଏତେ ପଇସା ପାଇଛନ୍ତି।
ଇ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲକ୍ଷ୍ମୀ ସାଗର ଝାରଫଡ଼ାଠାରେ ଥିବା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର 84 ଶଯ୍ୟାର ଗୋଟିଏ ନୂଆ ହଷ୍ଟେଲ ଉଦ୍ଘାଟନ କରିବାର ସହିତ ଲାଇବ୍ରେରୀ ଆଉ ଆଙ୍ଗନବାଡ଼ି ତାଲିମ କେନ୍ଦ୍ର ଉଦ୍ଘାଟନ କରିଛନ୍। ପ୍ରତିଷ୍ଠାନର 8 କୁଟାକେ ଓଡ଼ିଶାର ମହିୟସୀ ମହିଳାମାନଙ୍କ ନାଁଥି ରଖ୍ବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଓଡ଼ିଆ ଭାଷା ଲିପିର ସମୃଦ୍ଧି ଲାଗି ଆଉ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କରବାର ଦିଗେ ପଦକ୍ଷେପ ତୁର୍ତ୍ତି କରବାର ଲାଗି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଓଡ଼ିଆ ସପ୍ତାହ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଭିତରେ ସମାଜ ବିକାଶରେ ଆମର ଭାଷା ସଂସ୍କୃତିର ଭୂମିକା ଶୀର୍ଷକ ଥି ପ୍ରବନ୍ଧ ଲିଖନ ଆଉ ପ୍ରଶାସନିକ ବିଧି ବ୍ୟବସ୍ଥାରେ ଓଡ଼ିଆ ଭାଷାର ଗୁରୁତ୍ୱ ଶୀର୍ଷକ ଥି ବକ୍ତୃତା ପ୍ରତିଯୋଗିତା କରାଯାଇକରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତର ମାଲତି ଗୋଛାପଡ଼ା ଗାଁର ପୁଲିସର ଜନସମ୍ପର୍କ ଶିବିର ହୋଇଯାଇଛି। ଶିବିରଥି ଏସ୍ପି ରାହୁଲ ଗୋୟଲ ଯୋଗ ଦେଇକରି ଇଲାକାର ଲୁକର ଭିନ୍ ଭିନ୍ ସମସ୍ୟା ଉପରେ ଆଲୋଚନା କରିଛନ୍। ପୁଲିସ ଲୁକର ସୁରକ୍ଷା ଲାଗି ରହିଛେ ଆଉ ସବୁବେଳେ ପୁଲିସକେ ସହଯୋଗ କରବା ଲାଗି ଆଗ୍କେ ଆସବାର୍କେ ଏସ୍ପି ଏ ଅବସରରେ କହିଛନ୍। କାର୍ଯ୍ୟକ୍ରମଟି ଛୁଆମାନଙ୍କୁ ପାଠ୍ୟପୁସ୍ତକ ଖେଲ ଦରବ ଆର୍ ଭିନ୍ ଭିନ୍ ଘରକର୍ଣ୍ଣା ଦର ପୁଲିସ ତରଫରୁ ବଣ୍ଟା ଯାଇଥିଲା। ଦେଶର ବଛା ବଛା 15 ଫୁଟବଲ ଦଳକେ ନେଇକରି ଆଇବା କାଲିଠାନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ କଳିଙ୍ଗ ସୁପରକପ୍ 2025 ଟୁର୍ଣ୍ଣାମେଣ୍ଟ ମୂଲ ହେବା। ରାଜ୍ୟ କ୍ରୀଡ଼ା ବିଭାଗ ଆଉ ସର୍ବଭାରତୀୟ ଫୁଟବଲ ସଂଘର ମିଳିତ ସହଯୋଗଥି ହେବାର୍କେ ଥିବାର ଟୁର୍ଣ୍ଣାମେଣ୍ଟଥି ଆଇଏସ୍ଏଲ୍ର 13 ଆଉ ଆଇ ଲିଗ୍ର 2 ଦଳ ଭାଗ ନେଉଛନ୍। ଟୁର୍ଣ୍ଣାମେଣ୍ଟ May 3 ତକ ଚାଲ୍ବା। ମ୍ୟାଚ୍ ଖେଲ୍ବାର ଲାଗି ଫୁଟବଲ ଟିମ୍ମାନେ ଆଜି ଓଡ଼ିଶା ପହଞ୍ଚିଛନ୍ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଯକୃତର ଠିକ୍ କରି ଯତ୍ନ ନେବାର ଆଉ ଇତାର ସମସ୍ୟା ବିଷୟ ଲୋକ ସଚେତନ କରବାର ଲାଗି ଆଜି ବିଶ୍ୱ ଯକୃତ ଦିବସ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ହେଉଛି ଖାଦ୍ୟ ହିଁ ମହ ଔଷଧି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଖାଇବାର ତେଲ ବ୍ୟବହାରକେ କମ୍ସେ କମ୍ 10% କମାବାର୍କେ ସଙ୍କୁ ପରାମର୍ଶ ଦେଇଛନ୍। ବିଶ୍ୱ ଯକୃତ ଦିବସ ଅବସରରେ ସୁସ୍ଥ ଜୀବନଶୈଳୀ ଅପନାବାର ଲାଗି ଶପଥ ନେବାର୍କେ ସେ କହିଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟଥି ଶ୍ରୀ ନଡ୍ଡା କହିଛନ୍, ଜୀବନଶୈଳୀ ଆଉ ଖାଇବାର୍ଥି ଛୋଟ ଛୋଟ ପରିବର୍ତ୍ତନ କଲେ ଇତାର ଗୁରୁତ୍ୱପୂର୍ଣ୍ଣ ଫଳାଫଲ ମିଳିଥିସି। ଇ ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲ ବ୍ୟବହାର କମାବାର ବାଗି ସରଳ ପଦକ୍ଷେପ ସୁସ୍ଥ ଜୀବନଶୈଳୀ ଉପରେ ଭରପୁର ପ୍ରଭାବ ପକାଇବ ବୋଲି ଆଶା ବ୍ୟକ୍ତ କରିଛନ୍। ମେଦ ବହୁଳତାର କାରଣ ଆଉ ନିରାକରଣ ବାବଦେ ସଚେତନତା ସୃଷ୍ଟି କରିବାର ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୋର ଦେଇଛନ୍। ପାଣିପାଗ ଆବା 24 ଭିତରେ କଳାହାଣ୍ଡି ନୂଆପଡ଼ା ବଲାଙ୍ଗୀର ସୁନ୍ଦରଗଡ଼ ସହିତ ରାଜ୍ୟ 24 ଜିଲ୍ଲାନ ଧୂକାଗଡ଼ି ସହିତ ହାଲକା ବର୍ଷା ହୋଇପାରେ। ସୁନ୍ଦରଗଡ଼ ନୂଆପଡ଼ା କଳାହାଣ୍ଡି ସହିତ 10 ଜିଲ୍ଲାକେ ଜବର ଧୂକାଗଡ଼ି ଆଉ ବର୍ଷା ନେଇକରି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଭାରତ ପୃଥିନ ନୂଆ ସୃଜନର କେନ୍ଦ୍ର ପାଲଟିଛେ। ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବଟି କହିଲେ ଡକ୍ଟର ପ୍ରମୋଦ ମିଶ୍ର। ବଲାଙ୍ଗୀର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଉଦ୍ଘାଟନ ଅସ୍ଥାୟୀ କ୍ୟାମ୍ପସ୍ର ନିହି ପକାଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଇବା 24 ତାରିଖ ବଣ୍ଟାଯିବା 6 ନମ୍ବର ଖେପ୍ ସୁଭଦ୍ରା ସାହସ ଟଙ୍କା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।